ବିଚାରକର୍ତ୍ତା 20 ପର୍ବ ଅନନ୍ତର ଦାନଠାରୁ ସେରୋବା ପର୍ଯ୍ୟନ୍ତ ଓ ଗିଲିୟଦ ଦେଶ ପର୍ଯ୍ୟନ୍ତ ଇସ୍ରାଏଲ ସନ୍ତାନଗଣ ସମସ୍ତେ ବାହାର ହେଲେ ଓ ସମଗ୍ର ମଣ୍ଡଳୀ ଏକ ମନୁଷ୍ୟ ପରି ମିସ୍ପିରେ ସଦାପ୍ରଭୁଙ୍କ ସାକ୍ଷାତରେ ଏକତ୍ରିତ ହେଲେ। ପରମେଶ୍ୱରଙ୍କ ଲୋକଗଣର ସେହି ସମାଜରେ ଇସ୍ରାଏଲ ସମୁଦାୟ ବଂଶୀୟ ଲୋକଙ୍କ ପ୍ରଧାନବର୍ଗ ଓ 4 ଲକ୍ଷ ଖଡ଼ଗଧାରୀ ପଦାତିକ ଉପସ୍ଥିତ ହେଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ଯେ ମିସ୍ପିକି ଯାଇଅଛନ୍ତି ଏହା ବିନ୍ୟାମିନୀୟ ସନ୍ତାନଗଣ ଶୁଣିଲେ। ଇସ୍ରାଏଲ ସନ୍ତାନଗଣ ପଚାରିଲେ ଏ ଦୁଷ୍ଟତା କି ପ୍ରକାର ହେଲା ତାହା ଆମ୍ଭମାନଙ୍କୁ କୁହ। ତହିଁରେ ସେହି ହତ ସ୍ତ୍ରୀର ଉପପତି ଉତ୍ତର ଦେଇ କହିଲା, ମୁଁ ଓ ମୋର ଉପପତ୍ନୀ ରାତ୍ରିକ୍ଷେପଣ ନିମନ୍ତେ ବିନ୍ୟାମିନୀର ଅଧିକାରସ୍ଥ ଗିବିୟାକୁ ଆସିଥିଲୁ। ପୁଣି ଗିବିୟାର ଲୋକମାନେ ମୋ ବିରୁଦ୍ଧରେ ଉଠି ରାତ୍ରିରେ ଗୃହ ଚତୁର୍ଦ୍ଦିଗରେ ମୋତେ ଘେରିଲେ, ମୋତେ ସେମାନେ ବଦ୍ଧ କରିବାକୁ ବିଚାର କଲେ, ପୁଣି ମୋର ଉପପତ୍ନୀକି ବଳାତ୍କାର କଲେ। ତହିଁରେ ସେ ମଲା, ତହୁଁ ମୁଁ ନିଜ ଉପପତ୍ନୀକି ନେଇ ଖଣ୍ଡ ଖଣ୍ଡ କରି ଇସ୍ରାଏଲ ଅଧିକାରସ୍ଥ ଦେଶର ସର୍ବତ୍ର ପଠାଇଲି, କାରଣ ସେମାନେ ଇସ୍ରାଏଲ ମଧ୍ୟରେ ଦୁଷ୍ଟତା ଓ ମୂଢ଼ତାର କର୍ମ କରିଅଛନ୍ତି। ଦେଖ ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେ ସମସ୍ତେ ଏ ବିଷୟରେ ଆପଣା ଆପଣା ମତ ଓ ମନ୍ତ୍ରଣା ଦିଅ। ତହିଁରେ ସମସ୍ତେ ଏକ ଲୋକ ପରି ଉଠି କହିଲେ, ଆମ୍ଭେମାନେ କେହି ଆପଣା ତମ୍ବୁକୁ ଯିବୁ ନାହିଁ, କିଏବା ଆମ୍ଭେମାନେ କେହି ଆପଣା ଗୃହକୁ ଫେରିବୁ ନାହିଁ, ମାତ୍ର ଗିବିୟା ପ୍ରତି ଏବେ ଆମ୍ଭେମାନେ ଏହି କଥା କରିବୁ, ଗୁଲିବାଣ୍ଟ କ୍ରମେ ତା ପ୍ରତିକୂଳରେ ଯିବୁ। ପୁଣି ଆପଣା ଲୋକମାନଙ୍କ ନିମନ୍ତେ ଖାଦ୍ୟଦ୍ରବ୍ୟ ଆଣିବା ପାଇଁ ଆମ୍ଭେମାନେ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ 110 ଜଣ, 1,100 ଜଣ, 10,000, 1,000 ଜଣ ଲେଖାଏଁ ନେବୁ। ତହିଁରେ ଲୋକମାନେ ବିନ୍ୟାମିନୀର ଅଧିକାରସ୍ଥ ଗିବିୟାକୁ ଆସିଲେ। ସେମାନେ ଇସ୍ରାଏଲ ମଧ୍ୟରେ ଯେ ସମସ୍ତ ମୂଢ଼ତାର କର୍ମ କରିଅଛନ୍ତି ତଦନୁସାରେ ସେମାନଙ୍କୁ ପ୍ରତିଫଳ ଦେବେ। ଏ ରୂପେ ଇସ୍ରାଏଲୀୟ ସମସ୍ତ ଲୋକ ଏକ ମନୁଷ୍ୟ ପରି ଯୁକ୍ତ ହୋଇ ସେହି ନଗର ବିରୁଦ୍ଧରେ ଏକତ୍ରିତ ହେଲେ। ଅନନ୍ତର ଇସ୍ରାଏଲ ବଂଶ ବିନ୍ୟାମିନର ସମୁଦାୟ ବଂଶ ନିକଟକୁ ଲୋକ ପଠାଇ କହିଲେ, ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍ଟତା ଘଟିଅଛି, ଏବେ ତୁମେମାନେ ସେ ଗିବିୟାର ପାପାଧମ ସନ୍ତାନମାନଙ୍କୁ ସମର୍ପଣ କର, ତେଣେ ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିବା। ମାତ୍ର ବିନ୍ୟାମିନ ଆପଣା ଭ୍ରାତା ଇସ୍ରାଏଲ ସନ୍ତାନଗଣର ରବ ଶୁଣିବାକୁ ସମ୍ମତ ହେଲେ ନାହିଁ। ପୁଣି ଇସ୍ରାଏଲ ସନ୍ତାନଗଣ ସଙ୍ଗେ ଯୁଦ୍ଧ କରିବା ପାଇଁ ବିନ୍ୟାମିନ ସନ୍ତାନଗଣ ନଗରମାନରୁ ବାହାରି ଗିବିୟାକୁ ଯାଇ ଏକତ୍ରିତ ହେଲେ। ସେହିଦିନ ନଗରମାନରୁ ଆଗତ ବିନ୍ୟାମିନ ସନ୍ତାନଗଣର 26,000 ଖଡ଼ଗଧାରୀ ଲୋକ ଗଣିତ ହେଲେ। ଏହାଛଡ଼ା ଗିବିୟା ନିବାସୀ ଲୋକମାନଙ୍କର 700 ବଛା ଲୋକ ଗଣିତ ହେଲେ। ଏହି ଲୋକସମୂହ ମଧ୍ୟରେ 700 ବଛା ଲୋକ ବାଁ ହାତିଆ ଥିଲେ। ସେମାନେ ପ୍ରତ୍ୟେକ ବଣା ନହି ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟିଣି ମାରିପାରନ୍ତି। ବିନ୍ୟାମିନ ଛଡ଼ା ଇସ୍ରାଏଲର ଖଡ଼ଗଧାରୀ 4 ଲକ୍ଷ ଲୋକ ଗଣିତ ହେଲେ। ଏ ସମସ୍ତେ ଯୋଦ୍ଧା। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଉଠି ବୈଥଲକୁ ଯାଇ ପରମେଶ୍ୱରଙ୍କ ନିକଟରେ ପଚାରି କହିଲେ, ବିନ୍ୟାମିନ ସନ୍ତାନଗଣ ସହିତ ଯୁଦ୍ଧ କରିବା ପାଇଁ ଆମ୍ଭମାନଙ୍କ ପକ୍ଷରେ ପ୍ରଥମେ କିଏ ଯିବ? ସଦାପ୍ରଭୁ କହିଲେ, ଜିହୁଦା ପ୍ରଥମେ ଯିବ। ତହିଁରେ ଇସ୍ରାଏଲ ସନ୍ତାନଗଣ ପ୍ରଭାତରେ ଉଠି ଗିବିୟା ବିରୁଦ୍ଧରେ ଛାଉଣି ସ୍ଥାପନ କଲେ। ପୁଣି ଇସ୍ରାଏଲୀୟ ଲୋକମାନେ ବିନ୍ୟାମିନ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଲେ ଓ ଇସ୍ରାଏଲୀୟ ଲୋକମାନେ ଗିବିୟା ନିକଟରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ବିନ୍ୟାମିନ ସନ୍ତାନଗଣ ଗିବିୟାରୁ ବାହାରି ସେହିଦିନ ଇସ୍ରାଏଲ ମଧ୍ୟରୁ 22,000 ଲୋକଙ୍କୁ ସଂହାର କରି ଭୂମିରେ ନିପାତ କଲେ। ତହିଁ ଉତ୍ତାରେ ଇସ୍ରାଏଲୀୟ ଲୋକମାନେ ଆପଣାମାନଙ୍କୁ ଆଶ୍ୱାସ ଦେଇ ପ୍ରଥମ ଦିନ ଯେଉଁ ସ୍ଥାନରେ ଆପଣାମାନଙ୍କୁ ସଜାଇଥିଲେ ପୁନର୍ବାର ସେହି ସ୍ଥାନରେ ଯୁଦ୍ଧ ସଜାଇଲେ। ପୁଣି ଇସ୍ରାଏଲ ସନ୍ତାନଗଣ ଉଠିଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ରୋଦନ କଲେ। ପୁଣି ସେମାନେ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ କି ଆପଣା ଭାଇ ବିନ୍ୟାମିନ ସନ୍ତାନଗଣ ସହିତ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେବା? କହିଲେ ସଦାପ୍ରଭୁ କହିଲେ, ତା ବିରୁଦ୍ଧରେ ଯାଅ। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଦ୍ୱିତୀୟ ଦିନ ବିନ୍ୟାମିନ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ। ପୁଣି ବିନ୍ୟାମିନ ସେହି ଦ୍ୱିତୀୟ ଦିନ ସେମାନଙ୍କ ପ୍ରତିକୂଳରେ ଗିବିୟାରୁ ବାହାରି ଇସ୍ରାଏଲ ସନ୍ତାନଗଣର 18,000 ଲୋକଙ୍କୁ ପୁନର୍ବାର ସଂହାର କରି ଭୂମିରେ ନିପାତ କଲେ। ଏ ସମସ୍ତେ ଖଡ଼ଗଧାରୀ ଥିଲେ। ତେବେ ସମସ୍ତ ଇସ୍ରାଏଲ ସନ୍ତାନ ଓ ସମସ୍ତ ଲୋକ ଉଠି ବୈଥଲକୁ ଯାଇ ରୋଦନ କଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ବସି ସେଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ଓ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ହୋମବଳୀ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। ସେହି ସମୟରେ ପରମେଶ୍ୱରଙ୍କ ନିୟମ ସିନ୍ଧୁକ ସେଠାରେ ଥିଲା। ପୁଣି ହାରଣଙ୍କ ପୌତ୍ର ଇଲିଆସର ପୁତ୍ର ପିନହସ ସେହି ସମୟରେ ତଇଁ ସମ୍ମୁଖରେ ଠିଆ ହେବା ବ୍ୟକ୍ତି ଥିଲା। ଏହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କୁ ପଚାରି କହିଲେ, ଆମ୍ଭେ ଆପଣା ଭାଇ ବିନ୍ୟାମିନ ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏବେ ହିଁ କି ପୁନର୍ବାର ଯିବା ଅବା କ୍ଷାନ୍ତ ହେବା? ସଦାପ୍ରଭୁ କହିଲେ, ଯାଅ, ଆମ୍ଭେ କାଲି ତୁମ୍ଭ ହସ୍ତରେ ତାହାକୁ ସମର୍ପଣ କରିବା। ତ ଇସ୍ରାଏଲ ଗିବିଆର ଚତୁର୍ଦ୍ଦିଗରେ ଲୋକ ଛକି ବସାଇ ରଖିଲା। ଅନନ୍ତର ତୃତୀୟ ଦିନ ଇସ୍ରାଏଲ ସନ୍ତାନଗଣ ବିନ୍ୟାମିନ ସନ୍ତାନଗଣ ବିରୁଦ୍ଧରେ ଉଠିଗଲେ ଓ ପୂର୍ବପରି ଗିବିଆ ନିକଟରେ ଆପଣମାନଙ୍କୁ ସଜାଇଲେ। ତେଣୁ ବିନ୍ୟାମିନ ସନ୍ତାନଗଣ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନଗରଠାରୁ ଦୂରକୁ ଆକର୍ଷିତ ହେଲେ। ପୁଣି ପୂର୍ବ ସମୟ ପରି ଲୋକମାନଙ୍କୁ ଆଘାତ ଓ ବଦ୍ଧ କରିବାକୁ ଲାଗିଲେ। ଆଉ ବୈଥଲ ଆଡ଼େ ଓ କ୍ଷେତ୍ର ଦେଇ ଗିବିଆ ଆଡ଼େ ଯିବା ଦୁଇ ସଡ଼କରେ ସେମାନେ ଉଣାଅଧିକ ଇସ୍ରାଏଲୀୟ 30 ଲୋକଙ୍କୁ ବଦ୍ଧ କଲେ। ତେଣୁ ବିନ୍ୟାମିନ ସନ୍ତାନମାନେ କହିଲେ, ଏମାନେ ତ ପୂର୍ବପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଇସ୍ରାଏଲ ସନ୍ତାନଗଣ କହିଲେ, ଆମ୍ଭେମାନେ ପଳାଇ ନଗରରୁ ସଡ଼କକୁ ସେମାନଙ୍କୁ ଆକର୍ଷଣ କରିନେଉ। ତେଣୁ ଇସ୍ରାଏଲ ଲୋକ ସମସ୍ତେ ଆପଣା ଆପଣା ସ୍ଥାନରୁ ଉଠି ବାଲତାମରରେ ଆପଣମାନଙ୍କୁ ସଜାଇଲେ। ଏଥିମଧ୍ୟରେ ଇସ୍ରାଏଲ ଛକି ବସିଥିବା ଲୋକମାନେ ଗିବିଆସ୍ତ ଆପଣା ଆପଣା ସ୍ଥାନରୁ ଏକାବେଳେ ଉଠିଆସିଲେ। ତେଣୁ ଇସ୍ରାଏଲିଆ ସମସ୍ତ ଲୋକଙ୍କ ମଧ୍ୟରୁ 10,000 ବଛା ଲୋକ ଗିବିଆ ନିକଟକୁ ଆସନ୍ତେ ଭାରି ଯୁଦ୍ଧ ହେଲା। ମାତ୍ର ଅମଙ୍ଗଳ ଆସି ଯେ ସେମାନଙ୍କ ଉପରେ ପଡ଼ିଲାଣି ଏହା ସେମାନେ ଜାଣିଲେ ନାହିଁ। ସେତେବେଳେ ସଦାପ୍ରଭୁ ଇସ୍ରାଏଲ ସମ୍ମୁଖରେ ବିନ୍ୟାମିନ୍କୁ ଆଘାତ କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ସେହିଦିନ ବିନ୍ୟାମିନ୍ର 25,100 ଲୋକ ବଧ କଲେ। ଏ ସମସ୍ତେ ଖଡ଼ଗଧାରୀ ଥିଲେ। ଏହି ରୂପେ ବିନ୍ୟାମିନ ସନ୍ତାନଗଣ ଆପଣାମାନଙ୍କୁ ପରାସ୍ତ ହେବାର ଦେଖିଲେ, କାରଣ ଇସ୍ରାଏଲୀୟ ଲୋକମାନେ ଗିବିଆରେ ଛକି ବସାଇଥିବା ଲୋକମାନଙ୍କ ଉପରେ ନିର୍ଭର ରଖି ବିନ୍ୟାମିନ୍କୁ ସ୍ଥାନ ଛାଡ଼ିଦେଲେ। ଏଥିମଧ୍ୟରେ ଛକି ବସିବା ଲୋକମାନେ ଶୀଘ୍ର ମାଡ଼ିଆସି ଗିବିଆ ଆକ୍ରମଣ କଲେ। ପୁଣି ଛକି ବସିବା ଲୋକମାନେ ଆସି ଖଡ଼ଗଧାରରେ ସମସ୍ତ ନଗର ଆଘାତ କଲେ। ଆଉ ସେ ଛକି ବସିବା ଲୋକମାନେ ଯେପରି ନଗରରୁ ବୃହତ୍ ଧୂମ ମେଘ ଉଠାଇବେ, ଇସ୍ରାଏଲ ଲୋକମାନଙ୍କ ସହିତ ସେମାନଙ୍କର ଏହି ଚିହ୍ନ ସ୍ଥିର ହୋଇଥିଲା। ଏହେତୁ ଇସ୍ରାଏଲୀୟ ଲୋକମାନେ ଯୁଦ୍ଧବେଳେ ମୁଖ ଫେରାଇଲେ। ତେଣୁ ବିନ୍ୟାମିନ୍ ଇସ୍ରାଏଲ ଲୋକମାନଙ୍କୁ ଆଘାତ କରି ଉଣାଅଧିକ 30 ଜଣଙ୍କୁ ବଧ କଲେ, କାରଣ ସେମାନେ କହିଲେ, ପ୍ରଥମ ଯୁଦ୍ଧରେ ଯେପରି ଏବେ ମଧ୍ୟ ସେପରି ନିଶ୍ଚୟ ଏମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି। ମାତ୍ର ଯେତେବେଳେ ନଗରରୁ ସ୍ତମ୍ଭ ଆକାରର ଧୂମ ମେଘ ଉପରକୁ ଉଠିବାକୁ ଲାଗିଲା, ସେତେବେଳେ ବିନ୍ୟାମିନୀୟ ଲୋକମାନେ ପଛକୁ ଅନାଇଲେ। ଆଉ ଦେଖ, ସମୁଦାୟ ନଗରର ଧୂମ ଆକାଶକୁ ଉଠୁଅଛି। ତେଣୁ ଇସ୍ରାଏଲୀୟ ଲୋକମାନେ ନେଉଥିଲେ, ପୁଣି ବିନ୍ୟାମିନୀୟ ଲୋକମାନେ ବିହୋଳ ହେଲେ, କାରଣ ସେମାନେ ଆପଣମାନଙ୍କ ଉପରେ ଅମଙ୍ଗଳ ଆସି ପଡ଼ିଲା ବୋଲି ଦେଖିଲେ। ଏଣୁ ସେମାନେ ଇସ୍ରାଏଲୀୟ ଲୋକମାନଙ୍କ ସମ୍ମୁଖରୁ ପ୍ରାନ୍ତର ପଥ ଆଡ଼େ ଫେରିଲେ। ମାତ୍ର ଯୁଦ୍ଧ ସେମାନଙ୍କ ପଛେ ପଛେ ଲାଗି ରହିଲା। ପୁଣି ନଗରମାନରୁ ଆଗତ ଲୋକମାନେ ସେମାନଙ୍କ ପଥ ମଧ୍ୟରେ ସଂହାର କଲେ। ସେମାନେ ବିନ୍ୟାମିନୀୟ ଲୋକମାନଙ୍କୁ ଚାରିଆଡ଼ୁ ଘେରିଲେ ଓ ସେମାନଙ୍କୁ ଗୋଡ଼ାଇ ସେମାନଙ୍କ ବିଶ୍ରାମ ସ୍ଥାନରେ ସୂର୍ଯ୍ୟୋଦୟ ଆଡ଼େ ଗିବିଆ ସମ୍ମୁଖସ୍ଥ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିରେ ଦଳି ପକାଇଲେ। ତହିଁରେ ବିନ୍ୟାମିନ୍ର 18,000 ଲୋକ ହତ ହେଲେ। ସେ ସମସ୍ତେ ବୀର ଥିଲେ। ଏ ଉତ୍ତାରେ ସେମାନେ ଫେରି ପ୍ରାନ୍ତର ଆଡ଼େ ରିମୋନ୍ ଶୈଳକୁ ପଳାଇଲେ। ତେଣୁ ଏମାନେ ସଡ଼କରେ 5,000 ଲୋକଙ୍କୁ ଗୋଟାଇ ସାଉଣ୍ଟି ମାଗିଲେ। ପୁଣି ଗିଦିୟମ୍ ପର୍ଯ୍ୟନ୍ତ ସେମାନଙ୍କ ପଛେ ଲାଗିରହି ସେମାନଙ୍କର 2,000 ଲୋକଙ୍କୁ ବଧ କଲେ। ଏହି ରୂପେ ସେଦିନ ବିନ୍ୟାମିନ୍ର ଖଡ଼ଗଧାରୀ 25,000 ଲୋକ ହତ ହେଲେ। ସେ ସମସ୍ତେ ବୀର ଥିଲେ। ମାତ୍ର 600 ଲୋକ ନେଉଟି ପ୍ରାନ୍ତର ଆଡ଼େ ରିମୋନ୍ ଶୈଳକୁ ପଳାଇଲେ ଓ ରିମୋନ୍ ଶୈଳରେ 4 ମାସ ରହିଲେ। ଅନନ୍ତର ଇସ୍ରାଏଲ ଲୋକମାନେ ବିନ୍ୟାମିନ୍ ସନ୍ତାନଗଣର ପ୍ରତିକୂଳରେ ଫେରି ସମୁଦାୟ ନଗର ଓ ପଶୁ ଯାହା କିଛି ପାଇଲେ ସେସବୁକୁ ଖଡ଼ଗଧାରରେ ଆଘାତ କଲେ। ଆହୁରି ସେମାନେ ଯେତେ ନଗର ପାଇଲେ ସେସବୁରେ ଅଗ୍ନି ଲଗାଇଲେ।